ମୋ ନାଁ ପ୍ରୀତିଛନ୍ଦା ମହାନ୍ତି, ମୁଁ ସୀତାପୁର ବସ୍ତି ୱାର୍ଡ ନମ୍ବର 35 ରୁ କହୁଛି। ଆମର ଯୋଉ ସାନିଟାରୀ ପ୍ୟାଡ୍ ଆମେ ୟୁଜ୍ କରୁ, ଯୋଉ ୟୁଜ୍ ପ୍ୟାଡ୍ ଗୁଡାକ ଆମେ ଯୋଉ ଆମର ସଫେଇ ଗାଡି ଆସିଥିଲା, ଆମେ ସେତେବେଳେ ତାଙ୍କୁ ନ ଜଣେଇକି ସେ ଅଳିଆ ଭିତରେ ପୁରେଇକି ଦେଇ ଦେଉଥିଲୁ, କାରଣ ଆମେ ଆଡେ ସାଡେ ବି ପକଉଥିଲୁ। ଏବେ କିନ୍ତୁ ଆମେ କଣ କରୁଛୁ ନା, ତାକୁ ପେପରରେ ଗୁଡେଇକି ଆମେ ସେଇ ଅଳିଆ ସଫେଇ ଗାଡିକି ଦଉଛୁ, ସେମାନେ ଜଣେଇକି ଦଉଛୁ, ଏବେ ସେମାନେ ବି ନଉଛନ୍ତି ଏବେ।